ନମସ୍କାର, ମୁଁ ଓରାଲ ରେଡ଼ି, ୱାର୍ଡ ନମ୍ବର 6 ସେଠି ଶୁକ୍ରବିହାରରୁ। ଆଜ୍ଞା, କହିଲେ ତ ସମସ୍ୟା ବହୁତ ରହୁଛି, ଯେହେତୁ ସାହିରେ ମଧ୍ୟ ଆମର ମଧ୍ୟ ସମସ୍ୟା ଅଛି, କିନ୍ତୁ ସବୁ ସମସ୍ୟାର ସମାଧାନ ହେଉନି। କିନ୍ତୁ ଗୋଟେ ସମସ୍ୟା ତ ନୁହେଁ, ବହୁତ ଗୁଡ଼ାଏ ସମସ୍ୟା, ଯେମିତି ଆମର ଅଳିଆ ପାଣି ଆଉ ଡ୍ରେନେଜ ସଫା। ଏଠି କୁହା ହଉଛି ଯେ 3 ମାସ ଥରେ ସଫା ହବ, କିନ୍ତୁ ଏଟା ହେଇପାରୁନି। ଏବେ ଦେଖନ୍ତୁ ପୁରା ଡ୍ରେନ ପୁରା ବହୁତ ଜାମ ହେଲାଣି, କିନ୍ତୁ ବହୁତ ଥର ଆମେ କହିଲୁଣି, ତଥାପି ଦଶହରା ଛୁଟି ଅଛି, ତଥାପି ସେନା ଏବେ ଛୁଟି ହେଲା, କିନ୍ତୁ ଆଗରୁ ଏବେ 20 ଦିନ ହେଲା, ତଥାପି ଆଜ୍ଞା ସଫା ହେଇପାରୁନି ଡ୍ରେନ। ଆଉ ପାଣି ମଧ୍ୟ ଠିକ ସମୟରେ ଆସୁନି, ପାଣି ଯଦି ଗୋଟେ ଦିନ ସକାଳ 6ଟାରୁ, କେତେବେଳେ ଭୋର 5ଟାରୁ, କେତେବେଳେ ରାତି 4ଟାରୁ, ଏମିତି ଯଦି ପାଣି ଆସିବେ, ଲୋକମାନେ ଠିକ ଭାବରେ ପାଣି ରଖିପାରୁନାହାନ୍ତି, ତା ଭିତରେ 9ଟା 10ଟା 11ଟା ଏଇ ସମୟରେ ପାଣି ଆସୁଛି। ଯଦି ଆଉ ତାପରେ ଅଳିଆ, ଆଗରୁ 9:30 10ଟା 10:30 ଏମିତି ଅଳିଆ ଥିଲା, ଏବେ 12ଟା 12:30 ଗୋଟେରେ ଏମିତି ଅଳିଆ ନେଉଛନ୍ତି। ଏଇ ସବୁ ସମସ୍ୟା ଯଦି ଠିକ ସମୟରେ ଠିକ ଟାଇମରେ ନିଅନ୍ତେ, ତାହେଲେ ସାହି ଲୋକମାନେ ବହୁତ ଖୁସି ହୁଅନ୍ତେ, ଆଉ ବହୁତ ବହୁତ ଆଇଓସି ରେକର୍ଡରେ ମଧ୍ୟ ଏଇସବୁ ସମସ୍ୟା ମଧ୍ୟ କୁହନ୍ତେ, ଆମେ ନିଜ ସମସ୍ୟାର ମଧ୍ୟ ସମାଧାନ କରିବା ପାଇଁ ଆମ ଇଚ୍ଛା ହୁଅନ୍ତା।